ସଠିକ୍ ନିଷ୍ପତ୍ତି ନେବା। ମୁଁ ଆଶ୍ଚର୍ଯ୍ୟ ହୁଏ ଯେ କେତେ ଗୁଡ଼ିଏ ନିଷ୍ପତ୍ତି, କେତେ ଗୁଡ଼ିଏ ନିର୍ଣ୍ଣୟ ଆମେ ପ୍ରତ୍ୟେକ ଦିନ ନେଉ, ଏବଂ ନିଶ୍ଚିତ ରୂପେ ମୁଁ ଏ ବିଷୟରେ ଅନେକ ଚିନ୍ତା କରୁଛି। ତେଣୁ ମୁଁ ଖୁବ୍ ନିଶ୍ଚିତ ଯେ ଦିନକୁ 100 ଥର ଆମେ ଏପରି କରିଥାଉ। ବିଛଣାରୁ ଉଠିବା ଗୋଟିଏ ନିଷ୍ପତ୍ତି ଅଟେ। କେତେ ସମୟରେ ତୁମେ ବିଛଣାକୁ ଯିବା ତାହା ଗୋଟିଏ ନିଷ୍ପତ୍ତି ଅଟେ। ତୁମେ କ'ଣ ଖାଇବ ତାହା ଗୋଟିଏ ନିଷ୍ପତ୍ତି ଅଟେ। ତୁମେ ତୁମର ସମୟ ସହିତ କ'ଣ କରିବ ତାହା ଏକ ନିଷ୍ପତ୍ତି ଅଟେ। ତୁମର ଭାବନା ଗୁଡ଼ିକ ଗୋଟିଏ ନିଷ୍ପତ୍ତି ଅଟେ। ମୁଁ ଜାଣେ ଅନେକ ସମୟରେ ସେ ବିଷୟଟିକୁ ପାଇବାରେ ଆମକୁ ଅନେକ ସମୟ ଲାଗିଯାଏ, କାରଣ ଆମେ କେବଳ ଭାବୁ, ହଁ ତୁମେ ଜାଣ ମୋ ମନରେ ଯାହା ଅଛି ମୁଁ ସାହାଯ୍ୟ କରିପାରିବି ନାହିଁ। କିନ୍ତୁ ସତ୍ୟ ବିଷୟଟି ହେଲା, ତୁମେ ତୁମର ଭାବନାଗୁଡ଼ିକୁ ବାଛିପାରିବ, ତୁମେ ନିଷ୍ପତ୍ତି ନେଇପାରିବ ଯେ ସେଠାରେ ତୁମେ କ'ଣ ପାଇବାକୁ ଯାଉଛ ଏବଂ କେଉଁଥିରୁ ସେଠାରେ ତୁମେ ସେଠାରେ ମୁକ୍ତି ପାଇବାକୁ ଯାଉଛ। ଶବ୍ଦଗୁଡ଼ିକ ଆଉ ଗୋଟିଏ ବଡ଼ ବିଷୟ ଅଟେ। ଆମେ କ'ଣ କହୁଛେ ସେ ବିଷୟରେ ଆମକୁ ସତର୍କ ହେବାକୁ ପଡ଼ିବ ଏବଂ ଜ୍ଞାନର ସହିତ ନିଷ୍ପତ୍ତି ନେବାକୁ ପଡ଼ିବ। ଆମର ଟଙ୍କା ପଇସା ସହିତ ଆମେ କ'ଣ କରୁଛୁ ତାହା ଏକ ନିଷ୍ପତ୍ତି ଅଟେ। ତୁମେ ଟଙ୍କା ବଞ୍ଚାଇ ରଖିବ କି ନାହିଁ ତାହା ମଧ୍ୟ ଏକ ନିଷ୍ପତ୍ତି ଅଟେ। ତୁମେ ଯଦି ବର୍ତ୍ତମାନ କିଛି ସଞ୍ଚୟ ନ କରିବ ତୁମେ ବହୁତ ଅନୁତାପ କରିବ। ଯେତେବେଳେ ତୁମେ ବୃଦ୍ଧ ହୋଇଯାଇଥିବ, ଏବଂ କ'ଣ ପାଇଁ ମୁଁ ଏ ବିଷୟରେ ଶିକ୍ଷା ଦେଉଛି ଯେ ସଠିକ୍ ନିଷ୍ପତ୍ତି ନେବା ତାର କାରଣ ହେଲା, ସର୍ବପ୍ରଥମେ ଏହା ଏକ ବାଇବେଲ ସମ୍ବନ୍ଧୀୟ ବିଷୟ ଅଟେ। କିନ୍ତୁ ଯଦିଓ ସେ ମରିବାର 4 ବର୍ଷ ପୂର୍ବରୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥାନ୍ତେ, ତେବେ ସେଥିରେ ମୁଁ ବହୁତ ଖୁସି ହୋଇଥାନ୍ତି। ବିଶ୍ୱସ୍ତତାରେ ମୁଁ କହିପାରିବି ଯେ ସମ୍ଭବତଃ ଯେତେବେଳେ ମୋ ବାପା ଅତୀତକୁ ଫେରି ଚାହିଁଲେ, ସେଠାରେ ସେ କେବଳ ଅନୁତପ୍ତର ବିଷୟ ଦେଖିଥିଲେ। 86 ବର୍ଷ ପରେ ହୁଏତ ସେଠାରେ ସମୁଦାୟ 10 ଜଣ ଲୋକ ଥିଲେ ଯେଉଁମାନେ କି ସେହି ଶବଦାହ କାର୍ଯ୍ୟରେ ଉପସ୍ଥିତ ଥିଲେ, ଏବଂ ସେମାନଙ୍କ ମଧ୍ୟରୁ ଅନେକ ମୋର ପିଲାମାନେ ଥିଲେ ଯେଉଁମାନେ କି କେବଳ ମୋ ପାଇଁ ଯାଇଥିଲେ। ପ୍ରକୃତରେ ଏହା ଦୁଃଖଦାୟକ ଅଟେ ଯେବେ ତୁମେ ସାରା ଜୀବନ କାଟିଲ କିନ୍ତୁ କେହି ମଧ୍ୟ ତୁମକୁ ଅନୁଭବ କଲେ ନାହିଁ। ଯେବେ ତୁମେ ଚାଲିଯିବ, ଏବଂ ତାର କାରଣ ହେଲା ଯେ ସାରା ଜୀବନ ସେ ନିଷ୍ପତ୍ତି ନେଇଥିଲେ ତାହା ସମ୍ପର୍କ ଗଢ଼େ ନାହିଁ। ତାଙ୍କର ଉଦ୍ଦେଶ୍ୟ ଲୋକମାନଙ୍କ ପାଇଁ ଏପରି ଥିଲା ଯେ ଏଥିସହିତ ଚାଲିବା ତାଙ୍କ ପାଇଁ କଷ୍ଟକର ଥିଲା। ସେ ଦୁଃଖଦାୟକ ଜଟିଳ ଥିଲେ, ସେ ନିନ୍ଦାକାରୀ ଥିଲେ, ଏବଂ ସେ ସମସ୍ତ ଗୋଟିଏ ଗୋଟିଏ ବିଷୟ ନିଷ୍ପତ୍ତିର ବିଷୟ ଥିଲା। ସେ ତାଙ୍କ ଭାବନା ଅନୁଯାୟୀ ଜୀବନ କାଟିଲେ, ଏବଂ ତାଙ୍କର ଅନେକଗୁଡ଼ିଏ ଭାବନା ଓ ଶତ୍ରୁମାନଙ୍କ ଦ୍ୱାରା ନିୟନ୍ତ୍ରଣାଧୀନ ଥିଲା, କାରଣ ତାଙ୍କ ଜୀବନରେ ଈଶ୍ୱର ନଥିଲେ। ସେ ଗତ 4 ବର୍ଷ ମଧ୍ୟରେ ମୋ ବାପାଙ୍କ ମଧ୍ୟରେ ମୁଁ ଏକ ବଡ଼ ପରିବର୍ତ୍ତନ ଦେଖିଥିଲି, କିନ୍ତୁ ମୁଁ ଜାଣେ ଯେ ସେ ମୋ ଆଡ଼କୁ ଦେଖିଲେ, ଅନୁତାପ କଲେ, ମୋତେ ନିନ୍ଦା କଲେ। ମୁଁ ଜାଣେ ଯେ ସେ ମୋ ମାଆଙ୍କ ଆଡ଼କୁ ଚାହିଁଲେ। ସବୁ ସମୟରେ ସେ ଅନୁତାପ କରୁଥିଲେ ଯେ ସେ ଘରକୁ ମଦ ପିଇ ଆସୁଥିଲେ, ତାଙ୍କୁ ମାରଧର କରୁଥିଲେ, ଏବଂ ମୁଁ ଜାଣେ ସେ ମୋ ଭାଇ ବିଷୟରେ ଭାବୁଥିଲେ ଯିଏକି ଆମକୁ କେବେ ଦେଖିନଥିଲେ, କାରଣ ତାଙ୍କ ଜୀବନ ଦୁଃଖରେ ପରିଣତ ହୋଇଥିଲା। ମୁଁ ଜାଣେ ମୋ ବାପା ସେ ସମୟରେ ଅନୁତାପ କରୁଥିଲେ, ସେ ତାଙ୍କ ସହିତ ସମୟ କାଟୁନଥିଲେ। ମୁଁ ଭାବୁନାହିଁ ଯେ ତାଙ୍କ ଜୀବନ ଦେଖି ଅନୁଭବ କରିଥିବା କଷ୍ଟକୁ ମୁଁ କେବେ ଭୁଲିପାରିବି। 86 ବର୍ଷ ପରେ କେବଳ ତାହାକୁ ଅନୁତାପ କରୁଛି, କିନ୍ତୁ ତାଙ୍କ ପାଖରେ ଅନୁତାପ କରିବା ପରିବର୍ତ୍ତେ ଆଉ କିଛି ନଥିଲା। ମୁଁ ଆଶା କରେ ଓ ପ୍ରାର୍ଥନା କରେ ତାହା ତୁମମାନଙ୍କ ମଧ୍ୟରୁ କାହା ସହିତ ନ ଘଟୁ, କାରଣ ତୁମମାନଙ୍କ ମଧ୍ୟରୁ ଅନେକ ଯିଏ କିଏ ସଭାରେ ଉପସ୍ଥିତ ରହୁଛନ୍ତି, ଅନେକ ଟିଭି ମାଧ୍ୟମରେ ଦେଖୁଛନ୍ତି, ଯେଉଁମାନେ କି ଖ୍ରୀଷ୍ଟିଆନ ଅଟନ୍ତି, ତୁମ ଜୀବନରେ ମଧ୍ୟ ଖ୍ରୀଷ୍ଟ ରୁହନ୍ତୁ। ବିଶ୍ୱାସର ସହିତ ଓ ପ୍ରାର୍ଥନାର ସହିତ ତାହା ତୁମକୁ ସଠିକ୍ ନିଷ୍ପତ୍ତି ନେବା ଦିଗରେ କଢ଼ାଇ ନେବ। ସାରା ବିଶ୍ୱରେ ଏ ପ୍ରକାର ଅନେକ ଲୋକ ଅଛନ୍ତି ଯେଉଁମାନେ କି ଟିଭିରେ ଦେଖୁଛନ୍ତି, ସେମାନଙ୍କ ଜୀବନରେ ଖ୍ରୀଷ୍ଟ ରୁହନ୍ତୁ। ବିଶ୍ୱାସର ସହିତ ପ୍ରାର୍ଥନାର ସହିତ ତାହା ତୁମକୁ ସଠିକ୍ ନିଷ୍ପତ୍ତି ନେବା ଦିଗରେ କଢ଼ାଇ ନେବ। କିନ୍ତୁ ତୁମକୁ ବୁଝିବାକୁ ପଡ଼ିବ ଯେ ସ୍ୱାଧୀନତାର ମଧ୍ୟ ଦାୟିତ୍ୱ ଅଛି। ତେଣୁ ବିଷୟଟି ହେଲା, ଆମେ ଆମର ନିଷ୍ପତ୍ତି ନେବା ପାଇଁ ମୁକ୍ତ ଅଟୁ, କିନ୍ତୁ ଆମେ ଯେଉଁ ସବୁ ନିଷ୍ପତ୍ତିଗୁଡ଼ିକୁ ନେଉ ତାହା ପ୍ରକୃତରେ ଆମେ ବିହନ ବୁଣିବା ପରି ଅଟେ, ଏବଂ ଆମେ ଯେଉଁ ପ୍ରତ୍ୟେକ ବିହନକୁ ବୁଣୁ ତାହା ଏକ ପ୍ରକାରର ଶସ୍ୟ ଆମ ଜୀବନରେ ଅମଳ କରିବ। ଏହି ସପ୍ତାହରେ ଆମେ ଜ୍ଞାନ ବିଷୟରେ ଆଲୋଚନା କରିବା। ବାଇବେଲ ଜ୍ଞାନ ବିଷୟରେ ଅନେକ କଥା କୁହେ। ଜ୍ଞାନୀ ହେବା କେତେ ଉତ୍ତମ ଅଟେ, ଏବଂ ନିର୍ବୋଧ ହେବା କେତେ ଅଜ୍ଞାନତାର ବିଷୟ ଅଟେ। ଜ୍ଞାନକୁ ତୁମେ ମନେ ରଖ ବୋଲି ମୁଁ ଚାହେଁ। ଯଦି ତୁମେ ଏସବୁକୁ ଲେଖି ରଖୁଛ, ତେବେ ଏହାକୁ ମଧ୍ୟ ଲେଖି ରଖ। ଯଦି ତୁମେ ରେକର୍ଡିଂ ହୋଇଥିବା ସମ୍ବାଦକୁ କିଣୁଛ, ତେବେ ନିଶ୍ଚିତ ରୂପେ ତାହା କିଣ, କିନ୍ତୁ ମୁଁ ବିଶ୍ୱାସ କରେ ଯେ ଜ୍ଞାନ ଏହା ଏକ ସୁସଜ୍ଜିତ ବାଇବେଲର ସଂଜ୍ଞା ନୁହେଁ, କିନ୍ତୁ ମୋ ଜ୍ଞାନର ସଂଜ୍ଞାଙ୍କୁ ମୁଁ ଭାବେ ଏହା ଠିକ୍ ଅଛି ବୋଲି। ତାହା ବୁଝିଲ କି? ଆମେ ଯେଉଁ ନିଷ୍ପତ୍ତିଗୁଡ଼ିକ ନେଉ ସେସବୁ ହେଲା ଗୋଟେ ଗୋଟେ ଛୋଟ ନିଷ୍ପତ୍ତି, ଯାହାକି ଆମ ଜୀବନରେ ପୃଥିବୀକୁ ଦୋହଲାଇଲା ଭଳି ଏକ ଭିନ୍ନତା ଆଣିବ। ଆମେ ପ୍ରତ୍ୟେକ ଦିନ ମଧ୍ୟରେ ଓ ଦିନ ବାହାରେ ମଧ୍ୟ ସେସବୁ କରିଥାଉ। ଆମେ କ'ଣ ଖାଇବାକୁ ଯାଉଛୁ, କେଉଁ ପ୍ରକାରର କାର୍ଯ୍ୟ ଆମେ କରିବାକୁ ଯାଉଛୁ, ଯାହା ଆମେ ଆରମ୍ଭ କରିଛୁ ତାହା ଆମେ ଶେଷ କରିବାକୁ ଯାଉଛୁ କି? ଆମେ ଖାଲି ଥିବା ସମୟରେ କ'ଣ କରୁଛୁ ଆଜି? ଆମେ କ'ଣ ବ୍ୟବହାର କରିବାକୁ ଯାଉଛୁ କି? ତାହା ବିଳମ୍ବରେ କରିବା ପାଇଁ ରଖିଦେଇଛୁ ଆମେ, କ୍ଷମା ଦେଇଛୁ କି ନାହିଁ? ଯେଉଁମାନେ ଆମ ପ୍ରତି ନିଷ୍ଠୁର ଅଟନ୍ତି ସେମାନଙ୍କୁ ଆମେ କ୍ଷମା ଦେଇଛୁ କି ନାହିଁ? କିନ୍ତୁ ତାପରେ ସେଠାରେ ଏ ପ୍ରକାର ଜୀବନକୁ ପରିବର୍ତ୍ତନ କରିବାର ନିଷ୍ପତ୍ତି ଆସେ। ମୁଁ ବିଶ୍ୱାସ କରେ ଯେ ସେଠାରେ ଏ ପ୍ରକାର ଲୋକ ଅଛନ୍ତି ଯେଉଁମାନେ କି କୌଣସି ଏକ ମୁହୂର୍ତ୍ତରେ ସଠିକ୍ ନିଷ୍ପତ୍ତି ନିଅନ୍ତି, ଓ ହଠାତ୍ ଅନେକ ଲୋକ ସେସବୁକୁ ଟିଭି ମାଧ୍ୟମରେ ଦେଖନ୍ତି ଯେ ତୁମର ନିଷ୍ପତ୍ତି ନେବାର ଆବଶ୍ୟକ ଅଟେ। ତୁମେ ତୁମ ଜୀବନରେ ଖୁସି ନୁହେଁ, ଯେଉଁ ପ୍ରକାର ଭାବେ ସବୁ ବିଷୟ ଚାଲିଛି ତୁମେ ସେଥିରେ ଖୁସି ନୁହେଁ। ସେହି ଖରାପ ବିଷୟ ଯାହା ତୁମେ କରିପାରିବ ତାହା ହେଲା, ଯାହା ତୁମେ ସର୍ବଦା କର ତାହା ଚାଲୁ ରଖ ଏବଂ ଗୋଟିଏ ଭିନ୍ନ ଫଳାଫଳ ପାଇବା ପାଇଁ ଆଶା ରଖ। ଯେ କେହି ତାଙ୍କ ନିଜ ଜୀବନରେ ପରିବର୍ତ୍ତନ ଦେଖିବାକୁ ଚାହେଁ, ତେବେ ତୁମେ କ'ଣ କରୁଛ ତାହାକୁ ବଦଳାଇବାକୁ ପଡ଼ିବ। ଶୁଭ ସମ୍ବାଦଟି ହେଲା ଯେ ଅନେକ ବର୍ଷ ପାଇଁ ତୁମେ ଭୁଲ ନିର୍ଣ୍ଣୟ ନେଇପାର, ଏବଂ ସମ୍ଭବତଃ ପ୍ରଥମ 20 ମିନିଟରେ କିମ୍ବା ଯେବେ ଆମେ ଭୁଲ ନିଷ୍ପତ୍ତି ନେଉ ତେବେ ଆମେ କ'ଣ କରିବା ସେ ବିଷୟରେ ମୁଁ କହିବାକୁ ଚାହୁଁଛି। କିନ୍ତୁ କାଳେ କେହି ହତାଶ ହେବେ, ନିରୁତ୍ସାହିତ ହେବେ ଏବଂ ଭାବିବେ, ତୁମଠାରୁ ଶୁଣିବା ପରେ ମୁଁ ଅନୁଭବ କଲି ପ୍ରକୃତରେ ମୁଁ ସମସ୍ୟା ମଧ୍ୟରେ ଅଛି। ସୁସମାଚାର ସମ୍ବାଦର ଶୁଭ ସମ୍ବାଦଟି ହେଲା ତୁମେ ଯେଉଁ ସବୁ ଠିକ୍ ନିଷ୍ପତ୍ତି ନେଉଛ ତାହା ପ୍ରତିବଦଳରେ ତୁମକୁ ସାହାଯ୍ୟ କରିବ। ଭୁଲ ନିଷ୍ପତ୍ତି ନେବାର ଫଳାଫଳ ଯାହାକି ତୁମେ ଅତୀତରେ ନେଇଥିଲ, ବର୍ତ୍ତମାନ ଏହି ସେହି ଶୁଭ ସମ୍ବାଦ ନୁହେଁ କି? ପ୍ରତ୍ୟେକ ସଠିକ୍ ନିଷ୍ପତ୍ତି ଯାହା ତୁମେ ନିଅ, ଦେଖ ଆଜି ରାତିରେ ସେହି ନିଷ୍ପତ୍ତିଗୁଡ଼ିକୁ ଏହି ସ୍ଥାନରେ ନିଅ, ତାହା ତୁମକୁ ସାହାଯ୍ୟ କରିବ। ଅତୀତରେ ତୁମେ ଯେଉଁ ସବୁ ଭୁଲ ନିଷ୍ପତ୍ତି ଦେଇଥିଲ ତାର ପ୍ରତିଫଳ ବିପରୀତ ହେବ। ଈଶ୍ୱରଙ୍କ ବାକ୍ୟ ଦ୍ୱାରା ତୁମ ମନ ନୂତନୀକରଣ ହେବ, ତୁମେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପରିଚାଳିତ ହେବାକୁ ଯାଉଛ। ଲୋକମାନେ ଯେପରି ସୁସ୍ଥତା ପାଇବେ ସେଥି ନିମନ୍ତେ ଆମ୍ଭେମାନେ ପ୍ରାର୍ଥନା କରିସାରିଲୁଣି, ଆଜି ରାତିରେ ଅନେକ ନିଷ୍ପତ୍ତି ନେଇସାରିଲେଣି ଯେ ଖ୍ରୀଷ୍ଟଙ୍କୁ ସେମାନେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବେ। ତେଣୁ ସବୁ ସମୟରେ ଆମେ କେବଳ ନିଷ୍ପତ୍ତି ନେଉଛୁ। ତେଣୁ ଏ ଶିକ୍ଷାର ଆରମ୍ଭରୁ ମୁଁ କହିବାକୁ ଚାହେଁ ଯେ ତୁମେ ମନେ ରଖ, ମୁଁ ନିଜେ ମଧ୍ୟ ଏହାକୁ ମନେ ରଖିବି, ଆମ ନିକଟକୁ ଅନେକ ଗୁଡ଼ିଏ ସୂଚନା ଆସୁଛି। ସମୟ ଥିଲା, ଆମର ଇଚ୍ଛା ହେଉଥିଲା ଯେ ପ୍ରକୃତରେ ଆମେ ଅତି ଶୀଘ୍ର ନିଷ୍ପତ୍ତି ନେବା, ସେଥିମଧ୍ୟରୁ କିଛିଟା ଠିକ୍ ଥିଲା, କିନ୍ତୁ କେତେକ ଶିକ୍ଷାକୁ ଆମକୁ କମ୍ କରିବାକୁ ପଡ଼ିବ, ଏବଂ ସେଥିମଧ୍ୟରୁ ଗୋଟିଏ ବିଷୟକୁ ଆମକୁ ଧୀର କରିବାକୁ ହେବ। ଆମେ କହିବା ପୂର୍ବରୁ ଆମେନ୍, ଆଜି ରାତିରେ ମୁଁ ଏକ ଭୁଲ କରିଦେଲି, ଯେତେବେଳୁ ମୁଁ ଏଠାରେ ଅଛି ପ୍ରକୃତରେ ତାହା ମୋତେ ବିରକ୍ତି କରାଇଲା, ତାହା ମୁଁ ତୁମମାନଙ୍କୁ ଜଣାଉଛି। କିନ୍ତୁ ଘରୁ କେହି ଜଣେ ମୋତେ ଡାକିଲେ, ତାହା ଜଣଙ୍କ ବିଷୟରେ କିଛି ସୁନ୍ଦର ନଥିଲା। ମୋତେ ପଚାରିଲେ ଯେ କିପରି ସେମାନେ ଏହାକୁ ତୁଲାଇଲେ, ଏବଂ ମୁଁ ସେମାନଙ୍କୁ କହିଲି ମୁଁ ଯେଉଁ ପ୍ରକାର ଅନୁଭବ କରିଥିଲି ସେମାନେ ସେ ପ୍ରକାର କରିବା ଉଚିତ। ତାପରେ ତୁମେ ଜାଣ, ମୁଁ ପ୍ରହୃତରେ ଜାଣିଥିଲି, ମୋତେ ସେ ବିଷୟରେ ଅନ୍ୟମାନଙ୍କୁ କହିବାର ଆବଶ୍ୟକତା ନାହିଁ, କିନ୍ତୁ ପ୍ରଥମ ବ୍ୟକ୍ତି ଜଣଙ୍କୁ ମୁଁ ଦେଖିଲି, ମୋତେ ସେମାନଙ୍କୁ କହିବାକୁ ପଡ଼ିଥିଲା। ଯେଉଁ ସମୟରେ ମୁଁ ତାହା କଲି ତାହା ଜାଣନ୍ତି, ନିଶ୍ଚୟ ଜଗତ ତୁମକୁ କହିବ। ତେଣୁ ଯେଉଁ ମୁହୂର୍ତ୍ତରେ ମୁଁ ତାହା କଲି, ଏଠାରେ ଶାସ୍ତ୍ରାଂଶ କହେ ପ୍ରେମ ବହୁଳ ପାପକୁ ଆଚ୍ଛାଦନ କରେ। ହଁ, ମୁଁ ଜାଣିଥିଲି ସାଙ୍ଗେ ସାଙ୍ଗେ ମୁଁ ତାହାକୁ ଆଚ୍ଛାଦନ ଦେବି, ଏବଂ ମୁଁ ପାଟି ଚୁପ୍ ରଖିଲି। ହଁ, ମୁଁ କାହିଁକି କଲି ନାହିଁ ସାଧାରଣ କଥା, କାରଣ ମୁଁ କ'ଣ କହିବାକୁ ଭାବେ ସେହି ଭାବନା ପ୍ରତି ମୁଁ ଯଥେଷ୍ଟ ଧ୍ୟାନ ଦେଇନଥିଲି, ମୁଁ କେବଳ ଅଳ୍ପ କିଛି କହିଲି। ତାପରେ ମୋ ପାଖରେ କ'ଣ ଥିଲା, ଅନୁତାପ। ତେଣୁ ସେ ସମୟରେ ମୋତେ ଅନୁତାପ କରିବାକୁ ପଡ଼େ, ଯଦି ଥରେ ହୋଇଥିଲେ ଭଲ ହୋଇଥାନ୍ତା, କିନ୍ତୁ ଜାଣନ୍ତି ଆମେ ଅନୁଭବ କରିବା ଯେ ଏହା ଉତ୍ତମ ଅଟେ ଯଦି ଅନେକ ସମୟ ଆମେ ଅନୁତାପ କରିବା, କାରଣ ଏଠାରେ ମୁଁ ଏଠାକୁ ଆସିବା ପାଇଁ ପ୍ରସ୍ତୁତ ହେଉଥିଲି ତୁମକୁ ଉତ୍ତମ ନିଷ୍ପତ୍ତି ନେବା ବିଷୟରେ କହିବା ପାଇଁ, ବିଶେଷ କରି ତୁମର ଶବ୍ଦ ପ୍ରତି ଧ୍ୟାନ ଦେବି। କିନ୍ତୁ ମୁଁ ଭାବିଲି ଯଦି ତାହା ଏକ ଉତ୍ତମ ଉଦାହରଣରେ ପରିଣତ ହେବ ଯେ ଆମ ସମସ୍ତଙ୍କୁ ଈଶ୍ୱରଙ୍କ ସମ୍ମୁଖରେ ରହିବାକୁ ପଡ଼ିବ, ଏ ବିଷୟରେ ମୁଁ ନିଷ୍ପତ୍ତି ନେବା ବିଷୟରେ କହିବି ଏବଂ ଜାଣନ୍ତି ମୁଁ ଅନୁମାନ କଲି ଯେପରି ମୁଁ ତାହା କରିପାରେ। ଦୁଃଖର ବିଷୟ ଏହା ଯେ ଆମ ଜୀବନରେ ଅନେକ ସମୟ ସେ ପ୍ରକାର କାମ କରି କାଟି ଦେଇଥାଉ, ଅନେକ ସମୟ ଧରି ତାହାକୁ ବନ୍ଦ କରିବାକୁ ଅନୁଭବ କରିନଥାଉ। ଆମେ ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଇଥାଉ ଏବଂ ଏ ପ୍ରକାର ଏକ ମଞ୍ଜି ବିହନ ବୁଣିଥାଉ ଯାହାକି ଆମ ଜୀବନରେ ଖରାପ ଫଳ ଦେଇଥାଏ। ତେଣୁ ମୁଁ ଚାହେଁ ଦୁଇଟି ଶାସ୍ତ୍ରାଂଶକୁ ଆମେ ଦେଖିବା ତାହା ଏହି ଚାଲୁଥିବା ପ୍ରଣାଳୀର ଏକ ପ୍ରକାର ମୂଳଦୁଆ ହେବ। ତୁମେ ଜାଣ ମୁଁ ଜଣେ ଶିକ୍ଷକ, ଜଣେ ବାଇବେଲ ଶିକ୍ଷକ, ତେଣୁ କିଛି ସମୟ ପର୍ଯ୍ୟନ୍ତ କୌଣସି ବିଷୟ ସହିତ ସମ୍ପୃକ୍ତ ରହିବାକୁ ପ୍ରକୃତରେ ମୁଁ ଉପଭୋଗ କରେ। ବିଭିନ୍ନ କୋଣରୁ ମୁଁ ଏଥିମଧ୍ୟ ଦେଇ ଆସିଛି। ଗୋଟିଏ ନିଶ୍ଚିତ ବିଷୟ ହେଲା, ଯେବେ ତୁମେ ଏ ସ୍ଥାନ ଛାଡ଼ିବ, ହୁଏତ ତୁମେ ଗୋଟେ ଭାଗ କିମ୍ବା ଚାରୋଟି ଜାଗ ଭାଗରେ ଉପସ୍ଥିତ ରହିବ। ଯଦି ବିଶେଷ ରୂପେ ଚାରୋଟି ଜାଗାରେ ତୁମେ ଉପସ୍ଥିତ ରହିବ, ତେବେ ଯେବେ ତୁମେ ସ୍ଥାନ ଛାଡ଼ିବ, ତୁମେ ସଚେତନ ହୋଇଯିବ ଯେ ନିଷ୍ପତ୍ତି ନେବା ବିଷୟରେ ତୁମେ ଟିକେ ଅଧିକ ଚିନ୍ତା କରିବା ଦରକାର। ଯେଉଁ ନିଷ୍ପତ୍ତିକୁ ତୁମେ ନେବାକୁ ଯାଉଛ, ଆମେ ବିଷୟରେ କହିବାକୁ ଯାଉଛୁ, ଆମେ ନିଜସ୍ୱ ନିଷ୍ପତ୍ତି କିପରି ନେବା ସେ ବିଷୟରେ। ଏ ସପ୍ତାହରେ ଆମେ ଶିଖିବା ଅନ୍ୟ କେହି ଆମ ପାଇଁ ନିଷ୍ପତ୍ତି ନେବେ ନାହିଁ, ତାହା ଅନେକଙ୍କ ନିମନ୍ତେ ଲାଭଜନକ ହେବ ଯେଉଁମାନେ କି ଏଥିସହିତ ସମ୍ପୃକ୍ତ ନଥିଲେ ଓ ଦୁଃଖ ମଧ୍ୟ ଦେଇ ଯାଉଥିଲେ। ବର୍ତ୍ତମାନ ତୁମେ ଦୁଃଖୀ ନୁହେଁ, ତୁମେ ଖୁସି ନୁହେଁ, କାରଣ ସାରା ସମୟ ତୁମେ ଅନ୍ୟକୁ ଖୁସି କରାଇବା ପାଇଁ ଚେଷ୍ଟା କରୁଛ, ତାହା ଆଗରୁ ମନୋନୀତ ହୋଇଯାଇଛି। ତେଣୁ ଜୀବନକୁ ବାଛ ଯାହାଦ୍ୱାରା ତୁମେ ଓ ତୁମର ବଂଶଧର ଏଥିରେ ବଞ୍ଚିବ। ଯେବେ ଆମେ ନିଷ୍ପତ୍ତି ନେଇଥାଉ ତାହା ଆମକୁ ପ୍ରଭାବିତ କରେ, କିନ୍ତୁ ତାହା ଆମ ବଂଶଧରକୁ ମଧ୍ୟ ପ୍ରଭାବିତ କରେ। ତାହା ଆମ ପରେ ଆସିବ ଓ ଆମ ଚତୁଃପାର୍ଶ୍ୱରେ ବଂଶଧର ଥିବେ। ଅନେକ ସମୟରେ ମୁଁ କହିବାକୁ ପସନ୍ଦ କରେ ଯେ ଏହା ଏ ପ୍ରକାର ଅଟେ ଯେପରି ଈଶ୍ୱର ଆମ ପାଇଁ ଅନେକ ଗୁଡ଼ିଏ ପ୍ରଶ୍ନ ରଖିଛନ୍ତି ଏବଂ ସେ ଆମକୁ କହନ୍ତି ଯେ ଆମେ ସେ ପରୀକ୍ଷାରେ ସମ୍ମୁଖୀନ ହେବା ବେଳେ ତାର ଉତ୍ତର କ'ଣ ହେବ। ମୁଁ ତୁମ ସମ୍ମୁଖରେ ଦୁଇଟି ବିଷୟ ରଖିଛି, ଜୀବନ ଓ ମୃତ୍ୟୁ। ଉତ୍ତର ହିଁ ଚାବି ଅଟେ। ଜୀବନକୁ ବାଛ, ଯଦିଓ ଆମକୁ ଉତ୍ତମ ଜୀବନ ଦେବା ପାଇଁ ଯୀଶୁ ଆମ ପାଇଁ ମଲେ, ଏହା ଏକ ଦାବିଦାର ବିଷୟ ନୁହେଁ। ମୁଁ ସେଥିପ୍ରତି ଧ୍ୟାନ ଦେବି ନାହିଁ। ଯଦି ସହରକୁ ଭବିଷ୍ୟତ ବକ୍ତା ଆସିବେ ଓ ତୁମକୁ କିଛି ଭବିଷ୍ୟବାଣୀ ଦେବେ ଏବଂ ଯେବେ କେହି ତୁମକୁ ଭବିଷ୍ୟବାଣୀ ଦିଏ, ଯଦି ସେମାନଙ୍କର ବାଣୀ ଠିକ୍ ଥାଏ, ସେମାନେ ତାହା ଯଦି ଈଶ୍ୱରଙ୍କଠାରୁ ଶୁଣିଥାନ୍ତି, ସେମାନେ ତୁମକୁ ଏକ ସମ୍ଭାବନାର ବିଷୟ ଜଣାନ୍ତି, କିନ୍ତୁ ଆଶାର ବାଣୀ ନୁହେଁ, କାରଣ ଆମେ ଈଶ୍ୱରଙ୍କ ସହଯୋଗୀ ଅଟୁ। ପ୍ରତ୍ୟେକ ସମୟରେ ଈଶ୍ୱର ଆମେ ବାକ୍ୟରେ ଯେଉଁ ପ୍ରତିଜ୍ଞା କଥା ପଢ଼ୁ ସେଥିରେ ସବୁବେଳେ କିଛି ତ୍ରୁଟିଯୁକ୍ତ ବିହନ ଅଛି, ଆମେ ବୁଣିବା ଦରକାର। ହୁଏତ ତାହା ବାଧ୍ୟତାର ମଞ୍ଜି ଅଟୁ ଅବା ଆଉ କିଛି ହେଉ। ଏହି ବହିର ସମସ୍ତ ଆଶ୍ଚର୍ଯ୍ୟଜନକ ପ୍ରତିଜ୍ଞା ଆମ ପ୍ରତି ଘଟିବ ନାହିଁ, କାରଣ ଆମେ ତାହା ଚାହିଁଥାଉ। ସେମାନେ ବଛାବଛି ହୋଇ ଆସନ୍ତି। ମୋର ମନେ ଅଛି ଜଣେ ମହିଳା ଥରେ ଗୋଟେ ସଭାକୁ ଆସିଲେ ଯେଉଁଠାରେ ମୁଁ ଥିଲି। ସେ ଗାଳି କରିବାକୁ ଲାଗିଲେ, ତାଙ୍କଠାରେ ଅନେକ ସମସ୍ୟା ଥିଲା, ତାଙ୍କର ବ୍ୟକ୍ତିତ୍ୱ ଯୋଗୁଁ ସେସବୁ ସମସ୍ୟା ଥିଲା। ସେ ବର୍ଷ ବର୍ଷ ଧରି ସମ୍ବାଦ ଶୁଣୁଥିଲେ। ସେ କହିଲେ ମୁଁ ଲୋକମାନଙ୍କ ସହିତ ଟେବୁଲରେ ବସିଲି, କାରଣ ତାହା ଏକ ପ୍ରକାର ସଭା ଥିଲା। ସେ କହିଲେ ଅନେକ ଆଗ୍ରହର ସହିତ ଈଶ୍ୱର ମୋତେ ଅନେକଙ୍କ ସହିତ ବସିବା ପାଇଁ ସ୍ଥାନ ଦେଲେ, ଯେଉଁମାନେ କି ମୋ ଭଳି ସେ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଗତି କରିଥିଲେ ଏବଂ ସେମାନଙ୍କୁ କହୁଥିବାର ମୁଁ ଶୁଣିଲି। ହଁ, ତୁମେ ଜାଣ ଈଶ୍ୱର ମୋତେ ଏହା ଦେଖାଇଲେ ଏବଂ ଏହା କରିବା ପାଇଁ ସେ ମୋତେ କହିଲେ ଏବଂ ମୁଁ ତାହା କଲି ଏବଂ ତତ୍ପରେ ମୁଁ ଫଳାଫଳ ପାଇଲି। ବର୍ତ୍ତମାନ ଆଜି ରାତିରେ କେହି ଜଣେ କିଛି ପାଇବେ। ସେ କହିଲେ ମୁଁ ଅନୁଭବ କଲି ଯେ ମୋର ସମସ୍ୟା କ'ଣ ଅଟେ। ଯାହା କିଛି ଈଶ୍ୱର ତାହାଙ୍କୁ କରିବାକୁ କହିଲେ, ସେ ବ୍ୟକ୍ତି ଜଣକ ମଧ୍ୟ ମୋତେ ସେସବୁ କରିବାକୁ କହିଲେ। ସେମାନଙ୍କ ମୋ ଭିତରେ ଗୋଟେ ମାତ୍ର ତଫାତ ହେଲା ଯେ ସେମାନେ ଏହା କଲେ, ମୁଁ କିନ୍ତୁ କଲି ନାହିଁ। ହୁଏତ ଆମେ ବନ୍ଦ କରିବା ଉଚିତ, ସେ ବିଷୟରେ ଟିକେ ଚିନ୍ତା କରିବା। ଦେଖନ୍ତୁ ରୋମିଓ 5:19, କାରଣ ଯେପରି ଜଣଙ୍କର ଅଜ୍ଞାନବହତା ଦ୍ୱାରା ଅନେକ ପାପୀ ହେଲେ, ସେହିପରି ମଧ୍ୟ ଜଣଙ୍କର ଆଜ୍ଞାବହତା ଦ୍ୱାରା ଅନେକ ଧାର୍ମିକ ହେବେ। ଆସନ୍ତୁ ତାହାକୁ ଟିକେ ଭିନ୍ନ ଉପାୟରେ ପଢ଼ିବା। ଯେପରିକି ଜଣେ ବ୍ୟକ୍ତିର ଖରାପ ପସନ୍ଦ ଦ୍ୱାରା ଅନେକ ପାପୀ ଗଣିତ ହୁଅନ୍ତି, ଜଣେ ବ୍ୟକ୍ତିର ଉତ୍ତମ ନିର୍ଣ୍ଣୟ ଦ୍ୱାରା ଅନେକ ଧାର୍ମିକ ଗଣିତ ହୁଅନ୍ତି, ଈଶ୍ୱରଙ୍କ ସହିତ ଉତ୍ତମ ସମ୍ପର୍କ ଗଠିତ ହୁଏ। ଜାଣନ୍ତି, ଯଦି ତୁମେ ଈଶ୍ୱରଙ୍କ ସେବା ଅନେକ ଦିନ ଧରି କରିଆସୁଛ, ତେବେ ଏକ ଉତ୍ତମ ସୁଯୋଗ ଅଛି। ଯେ କେହି ଜଣେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି, କାରଣ ତୁମର ସାକ୍ଷ୍ୟ ଦ୍ୱାରା ତାହା ହୋଇପାରିଛି କେବଳ ତୁମର ମୁଖ ନିର୍ଗତ ବାକ୍ୟ ଅବା ତୁମ ଜୀବନଶୈଳୀରେ ସେମାନେ କିଛି ଦେଖିଛନ୍ତି କିମ୍ବା ତୁମ ଭିତରେ ସେମାନେ କିଛି ପରିବର୍ତ୍ତନ ଦେଖିଛନ୍ତି ହୁଏତ ତୁମେ ସେମାନଙ୍କୁ ତୁମ ସହିତ ଚର୍ଚ୍ଚକୁ ଯିବା ପାଇଁ ନିମନ୍ତ୍ରଣ କରିଛ ହୁଏତ ତୁମେ ତାଙ୍କୁ ମୋର କାର୍ଯ୍ୟକ୍ରମ ସମ୍ପର୍କରେ କହିଛ କିମ୍ବା ତୁମେ ଉପଭୋଗ କରୁଥିବା ଅନ୍ୟ କାର୍ଯ୍ୟକ୍ରମ ବିଷୟରେ କହିଛ ଓ ସେଥିରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପାଇଁ ସେମାନଙ୍କ ପାଖରେ ସୁଯୋଗ ଥିଲା ହଁ ଯଦି ତୁମେ ଖ୍ରୀଷ୍ଟଙ୍କ ସେବା କାର୍ଯ୍ୟକୁ ମନୋନୀତ କରିନଥାନ୍ତ ତେବେ ତୁମେ ସେମାନଙ୍କୁ ସକାରାତ୍ମକ ରୂପେ ଆକୃଷ୍ଟ କରିପାରିନଥାନ୍ତ ମୋ ଜେଜେବାପା ଭୁଲ ନିଷ୍ପତ୍ତି ନେଇଥିଲେ ସେମାନେ ମୋ ବାପାଙ୍କୁ ସେଥିରେ ଆକ୍ରାନ୍ତ କରିଥିଲେ ତତ୍ପରେ ମୋ ବାପାଙ୍କର ଭୁଲ ନିଷ୍ପତ୍ତି ମୋତେ ଆକ୍ରାନ୍ତ କଲା ଈଶ୍ୱରଙ୍କୁ ଧନ୍ୟବାଦ ଯେ ପାଖାପାଖି 30 ବେଳକୁ ମୁଁ ଈଶ୍ୱରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କରେ ଆବଦ୍ଧ ହେଲି ତା ପୂର୍ବରୁ ମୁଁ ଜଣେ ଖ୍ରୀଷ୍ଟିଆନ ଥିଲି କିନ୍ତୁ କେବଳ ଜଣେ ଚର୍ଚ୍ଚ ଯାଉଥିବା ଖ୍ରୀଷ୍ଟିଆନ ଥିଲି ପ୍ରକୃତରେ ମୁଁ ସଠିକ୍ ନିଷ୍ପତ୍ତି ନେଇପାରୁନଥିଲି ମୁଁ କେବଳ ଜଣେ ଶ୍ରୋତା ଥିଲି ମୁଁ କିଛି ଠିକ୍ କରିଥିଲି ମୁଁ ସବୁକିଛି ଭୁଲ କରିନଥିଲି ମୋ ଜୀବନରେ କିଛି ଫଳ ଥିଲା ଆଜି ରାତିରେ ମୁଁ କିନ୍ତୁ ତୁମମାନଙ୍କୁ କ'ଣ କହିବି ମୁଁ ତାହା ବୁଝିପାରୁନଥିଲି ସେହି ପ୍ରତ୍ୟେକ ନିଷ୍ପତ୍ତି ଗୋଟିଏ ଗୋଟିଏ ବିହନ ଥିଲା ଯାହା ଆମେ ବୁଣି ଥିଲୁ ଏବଂ ଈଶ୍ୱରଙ୍କ ସେ ସମସ୍ତ ପ୍ରତିଜ୍ଞା କେବଳ ଆମ ଉପରେ ନଥିଲା ସେମାନେ ଆସିବା ପାଇଁ ପ୍ରସ୍ତୁତ ଥିଲେ କାରଣ ଆମେ ସେସବୁ କରିବାକୁ ମନୋନୀତ କରିଥାଉ ଯାହା ଈଶ୍ୱର ଆମେ କରୁ ବୋଲି ଚାହିଁଥାନ୍ତି ଈଶ୍ୱର କେବେ ମଧ୍ୟ ଅଯଥାରେ କିଛି କରିବାକୁ ତୁମକୁ କହିବେ ନାହିଁ ଯେପର୍ଯ୍ୟନ୍ତ ସେଥିରେ ତୁମର କିଛି ଲାଭ ନ ହୋଇଛି ମୁଁ ଜାଣେ ବର୍ତ୍ତମାନ ତୁମମାନଙ୍କ ମଧ୍ୟରୁ କେହି ଜଣେ ଈଶ୍ୱରଙ୍କ ସହିତ ସମ୍ଭବତଃ କୌଣସି ବିଷୟ ନିମନ୍ତେ ଯୋଗାଯୋଗ କରୁଛ ତାହା କରିବା ତୁମ ନିମନ୍ତେ କଷ୍ଟକର ଅଟେ ହୁଏତ ସେ ତୁମକୁ କହିପାରନ୍ତି ଯେ ତୁମେ କାହା ପ୍ରତି ଦୟାଳୁ ହୁଅ ତାହା କେବଳ ଏପରି ଅଟେ ତୁମେ କେବଳ ଚିନ୍ତା କରିବ ଯେ ଏହା ଠିକ୍ ନୁହେଁ କିନ୍ତୁ ତୁମେ ଦେଖ ଯଦି ଈଶ୍ୱର ତୁମକୁ ଯାହା କରିବା ପାଇଁ କହିବେ ଯଦି ତୁମେ ତାହା କରିବ ତେବେ ତୁମେ ଜଣେ ଉତ୍ତମ ବ୍ୟକ୍ତିତ୍ୱ ହୋଇପାରିବ ଏବଂ ଯଦି ତୁମେ ସେହି ତିକ୍ତତାରେ ପୂର୍ଣ୍ଣ ହୃଦୟ ଓ କ୍ରୋଧର ବିଷୟକୁ ଧରି ରଖିବ ତେବେ ତାହା ତୁମକୁ ଈଶ୍ୱରଙ୍କଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିବାରେ ସହଯୋଗ କରିବ ତୁମେ ତୁମ ଜୀବନରେ ତାଙ୍କର ବହୁମୂଲ୍ୟ ଉପସ୍ଥିତିକୁ ଉପଭୋଗ କରିପାରିବ ନାହିଁ ଏହା ପବିତ୍ର ଆତ୍ମାଙ୍କୁ ଦୁଃଖିତ କରିବ ତୁମେ ଦୁଃଖରେ ପୂର୍ଣ୍ଣ ହେବ କାରଣ ପବିତ୍ର ଆତ୍ମା ତୁମ ମଧ୍ୟରେ ଅଛନ୍ତି ଏବଂ ସେ ଦୁଃଖ ଅନୁଭବ କରୁଛନ୍ତି ଏବଂ ଏ ବିଷୟଗୁଡ଼ିକୁ ଜଟିଳ କରିବ ଯଦି ପ୍ରାର୍ଥନାର ଉତ୍ତର ପାଇବା ଅସମ୍ଭବ ନୁହେଁ କାରଣ ବାଇବେଲ କୁହେ ଯଦି ତୁମେ ଅନ୍ୟକୁ କ୍ଷମା ନ ଦେବ ମୁଁ ତୁମକୁ କ୍ଷମା ଦେବି ନାହିଁ ମାତ୍ର ଜଗତର ଅଧା ଲୋକ ପାଗଳ ଏହା କେବଳ ଚର୍ଚ୍ଚ ବାହାରେ ନୁହେଁ ଅଧିକାଂଶ ଖ୍ରୀଷ୍ଟିଆନ ଲୋକ ରୋଗୀ ଅଟନ୍ତି ସେମାନେ ତିକ୍ତତାରେ ପୂର୍ଣ୍ଣ ଅଟନ୍ତି କ୍ରୋଧୀ ଅଟନ୍ତି ସେ ପ୍ରକାର ରାଗୀ ଲୋକ ସେଥିମଧ୍ୟରେ ଚର୍ଚ୍ଚକୁ ଯାଆନ୍ତି ଏହା ଏକ ନିଷ୍ପତ୍ତି ଅଟେ କିନ୍ତୁ ମୁଁ ଅନୁଭବ କରେ ଏହା ଦେଖ ସେଥିପାଇଁ କେବଳ ଈଶ୍ୱର ଆମକୁ ନିଷ୍ପତ୍ତି ନେବା ପାଇଁ କହିଛନ୍ତି ହଁ ତାହା ଏକ ଉତ୍ତମ ବିଷୟ ଅଟେ ମୁଁ ଭାବୁଛି ତୁମମାନଙ୍କ ମଧ୍ୟରୁ କିଛି ଜଣ ନିଷ୍ପତ୍ତି ନେବା ଦରକାର ମୁଁ ଭାବେ ତୁମେମାନେ କିଛି ନିଷ୍ପତ୍ତି ନେବା ଆବଶ୍ୟକ କେତେକ ନିଷ୍ପତ୍ତିର ଫଳଫଳକୁ ତାହା ସାହାଯ୍ୟ କରିବ ଯାହାକି ତୁମେ ଅତୀତରେ ନେଇଥିଲ ବର୍ତ୍ତମାନ ଏକ ଉତ୍ତମ ଆମେନ୍ କୌଣସି ବିଷୟକୁ ଆଘାତ କରିବ ନାହିଁ ଅନୁତାପର ଭାବନାକୁ ମୁଁ ଘୃଣା କରେ ତାହା ହତାଶ କରେ ମୁଁ ଦୁଃଖିତ ମୁଁ କିଛି କରିଛି ଯାହାକି କଷ୍ଟ ଦେବ ମୁଁ ଜାଣେ ନା କିପରି ପଛକୁ ଫେରିବି ଓ ସେସବୁ କରିବି ତୁମେ କେବେ କିଛି କହିଛ ଏବଂ ଆଶା କରେ କେବେ କହିନଥିବ କିମ୍ବା କିଛି କରିନଥିବ କିମ୍ବା ଶୁଭେଚ୍ଛା ଜଣାଉଛି ତୁମେ ଏହା କରିବ ନାହିଁ ମୋ ପାଖରେ ଏକ ନୂଆ ଉଦାହରଣ ଅଛି ତୁମେ କେବେ ଚାହିଁଛ କି କାହାକୁ ତୁମେ କିଛି କହିଛ ଯେବେ ତୁମ ପାଖରେ ସୁଯୋଗ ଥିଲା ତାପରେ ବହୁତ ଡେରି ହୋଇଯାଇଥିଲା ତୁମେ ଏହା କରିପାରିନଥିଲ ଆଶା କରେ ଯେବେ ତୁମ ପାଖରେ ଅର୍ଥ ଥିଲା ତୁମେ ତାହା ସଞ୍ଚୟ କରି ରଖିଛ ହୁଏତ ଅନ୍ୟ ବଡ଼ କାର୍ ପାଇଁ ପଇସା ଦେବା ପରିବର୍ତ୍ତେ ତୁମେ ତୁମର ଶେଷ କାର୍ ପାଇଁ ପଇସା ଦେଇଛ ତେବେ ତୁମେ ଏହା କରିନଥିଲ ଏହା ହୋଇନଥିଲା ଯେପରିକି ଏହାକୁ ଈଶ୍ୱର ତୁମ ହୃଦୟରେ ରଖିନଥିଲେ ଯେ ତୁମେ ଏହି କାର୍ଯ୍ୟ କରିବ ଏହା କରିନଥିଲ ହୁଏତ ତୁମେ ବିନା ମୂଲ୍ୟରେ ଗୋଟେ କାର୍ ପାଇଛ ଏବଂ ଈଶ୍ୱର ତୁମକୁ ଉଚ୍ଚକୃତ କରିଛନ୍ତି ସେ ପେମେଣ୍ଟ ପାଇଁ ତୁମେ ଯାହା ଦେଉଛ ତୁମେ କେବଳ ତାହା ହିଁ ଦିଅ ସେଥିରୁ ଦୂରେଇ ରହିବାକୁ ଆରମ୍ଭ କର ତେବେ ପରବର୍ତ୍ତୀ ସମୟରେ ତୁମର କାର୍ କିଣିବା ଦରକାର ହେବ ତୁମେ ଟଙ୍କା ଆକାରରେ ଦେଇପାର କିମ୍ବା ଟଙ୍କା ବିଡ଼ା ମଧ୍ୟ ଦେଇପାର ଏବଂ ସେ ସମସ୍ତ ପେମେଣ୍ଟ ନାହିଁ ଆମେ କେବଳ ଏହା କରୁନାହୁଁ ବର୍ତ୍ତମାନ ଏହା ତୁମକୁ ନର୍କକୁ ପଠାଇବ କି ନା କିନ୍ତୁ ତୁମେ ଅନୁତାପ କରିବ ନାହିଁ ବର୍ତ୍ତମାନ ତୁମେ ଅନୁତାପର ସହିତ ବଞ୍ଚିବ ଯଦି ତୁମେ ମୋ ଆଡ଼କୁ ଦେଖି ତୁମେମାନେ ଦୟା କରିବ ଆଶ୍ଚର୍ଯ୍ୟ କି କେହି ମହିଳା କହୁଛନ୍ତି ତୁମେ ଜାଣ ଯଦି ତୁମେ ଚାହିଁବ ଅନୁତାପ କରିବା ପରିବର୍ତ୍ତେ ଉତ୍ତମ ନିଷ୍ପତ୍ତି ନେଇ ଜୀବନ ବଞ୍ଚିପାରିବ ବହୁତ ଭଲରେ ମୋତେ ତୁମକୁ କିଛି କହିବାକୁ ଦିଅ। ଯେବେ ଏହା ଚାଲେ ଏହା ବହୁତ ଶୀଘ୍ର ଚାଲେ। ବର୍ତ୍ତମାନ ତୁମେ ସେ ପରିହଟ। ମୁଁ ଜାଣେ ନାହିଁ ମୋ ପ୍ରତି କ'ଣ ଘଟିବ। ଆଜି ରାତିରେ ଯେବେ ତୁମେ ଡେମ୍ଙ୍କୁ ଭେଟିବ, ମୁଁ ତୁମକୁ କହିଥିଲି ଯେ ସେ ଆମ 70ତମ ଜନ୍ମଦିବସ ଆମେ ପାଳିଥିଲୁ। ଲୋକମାନେ ଆମକୁ ଠକ ବୋଲି ପରିହାସ କରିଥିଲେ। କ୍ଷମା କରିବେ, ମୁଁ କହିବା ଅର୍ଥ ବୃଦ୍ଧ ନୁହେଁ, ତାଙ୍କର ବୟସ କେତେ। ଯେତେବେଳେ ସେ ବିଷୟରେ ମୁଁ ଲୋକମାନଙ୍କୁ କହିନି ତାହା କିପରି ଥିଲା ଏବଂ ଏହାର କିଛି ଅଂଶ ସେ 54 ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିଥିଲେ। ହଁ, ତୁମେ ଜାଣ, ମୁଁ ଚାହିଁଲି କହିଲି ଲୋକମାନେ, ମୁଁ ଆଶା କରେ ମୁଁ ତାହା କରିଛି। ହଁ ହଁ, ତୁମେ ଯାହା ପରେ କରିବ ବୋଲି ଆଶା କର ତାହାକୁ ଏବେ କାହିଁକି କରୁନାହଁ। ମୁଁ ଆଶା କରେ ମୁଁ ରାତ୍ରି ଭୋଜନ ନିମନ୍ତେ ଅଧିକ ଖାଇ ନାହିଁ। ବର୍ତ୍ତମାନ ବହୁତ ଡେରି ହୋଇଗଲାଣି, ଏହା ତୁମ ପେଟ ଭିତରେ ଅଛି। ଯେବେ ମୁଁ ଛୁଆମାନେ ଯୁବା ଥିଲେ ମୁଁ ସେମାନଙ୍କ ସହିତ ଅଧିକ ସମୟ କଟାଇଛି। ବର୍ତ୍ତମାନ ମୁଁ ଭାବୁନାହିଁ ଯେ ମୋର ସେମାନଙ୍କ ସହିତ କ'ଣ ସମ୍ପର୍କ ଚାଲିଛି 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 ଚାଲିଛି। ବର୍ତ୍ତମାନ ଦେଖ, ଯଦି ତୁମକୁ ମୁଁ ଆଜି ରାତିରେ କିଛି ଶିକ୍ଷା ଦିଅ ତାହା ତୁମ ମଧ୍ୟ ରୁହେ, ତେବେ ତୁମେ ତୁମର ସମସ୍ତ ଭୁଲ ନିଷ୍ପତ୍ତି ସମ୍ପର୍କରେ ଭାବିବାକୁ ଆରମ୍ଭ କରିବ। ଏହା ଶାସନ ପ୍ରଣାଳୀ ନୁହେଁ, କେବଳ ଆମେ ଏତିକି ଜାଣିବା ଯେ ଏହା ଆମେ କରିବା ଉଚିତ ନୁହେଁ। ଏହା ଏକ ପରିବର୍ତ୍ତନର ସମୟ ହୋଇପାରେ। ଠିକ୍ ଆଜି ରାତିରେ ଏହି ସ୍ଥାନରେ, କାନାଡ଼ାରେ ମଧ୍ୟ ତାହା ହେବ। ଯେଉଁମାନେ ଏ କାର୍ଯ୍ୟକ୍ରମ ଦେଖୁଛନ୍ତି ସେ ସମସ୍ତଙ୍କ ପାଇଁ ହେବ। ସମ୍ଭବତଃ ତୁମମାନଙ୍କ ମଧ୍ୟରୁ ଅନେକ ଆଜି ସକାଳେ ଏହା ଦେଖିଥିବ। ଯେବେ ତୁମେ କହିବ ଏହା ମୋର ବୃଦ୍ଧି ପାଇବାର ସମୟ ଅଟେ, ସେତେବେଳେ ଏହା ତୁମ ପାଇଁ ଏକ ପରିବର୍ତ୍ତନର ସମୟ ହେବ। ଦାୟିତ୍ୱବାନ ହୁଅ ଏବଂ ନିଷ୍ପତ୍ତି ନେବାକୁ ଆରମ୍ଭ କର ଯେ ପରବର୍ତ୍ତୀ ସମୟଠାରୁ ମୁଁ ଖୁସିରେ ରହିବି, ଯେପରିକି କାଲି ଆଉ ନାହିଁ ଏପରି ଭାବି ବଞ୍ଚନ୍ତୁ ନାହିଁ, କାରଣ ଆସନ୍ତାକାଲି ସର୍ବଦା ଆସିବ। ମୁଁ ତୁମକୁ କିଛି କହିପାରେ କି? ଆମେ ଯାହା କରୁ ଈଶ୍ୱର ସେସବୁ ଦେଖନ୍ତି, ଏପରିକି ତୁମେମାନେ ସେଠାରୁ ଉଠ। ତୁମେ ଘରେ ଦେଖୁଛ ଯାହାକି ସମ୍ପୂର୍ଣ୍ଣ ଘୋଡ଼େଇ ହୋଇ ରହିଛି ଓ ଭାବୁଛ ତୁମକୁ କେହି ଦେଖୁନାହାନ୍ତି। ଆମେ ଜାଣୁ ତୁମେ ସେଠାରେ ଅଛ। ସେ କହିଲେ, ମୋ ମଧ୍ୟରେ ଥିବା ମଳିନତାକୁ ଏହା ପବିତ୍ର କରିଦେଲା, ମୁଁ ରକ୍ଷାପ୍ରାପ୍ତ ହେଲି। ତୁମେ ଜାଣ, ଏପରି ଭାବିବା ମୋ ନିମନ୍ତେ ଆଶ୍ଚର୍ଯ୍ୟଜନକ ଅଟେ ଯେ ଏହି ସ୍ଥାନରେ ଆମେ ସଭାର ଆୟୋଜନ କରିଛୁ, କିନ୍ତୁ ଭିନ୍ନ ଭିନ୍ନ 40 ଭାଷାରେ ବିଶ୍ୱ ବିଭିନ୍ନ ସ୍ଥାନରେ ଲୋକମାନେ ଏହାକୁ ଦେଖିବାକୁ ଯାଉଛନ୍ତି। ତୁମେ ଏହାର କଳ୍ପନା କରିପାରୁଛ କି? ଜାଣନ୍ତି, କେବଳ ଏକ ଛୋଟ ବିଷୟ ଯେପରିକି ଠିକ୍ ନିଷ୍ପତ୍ତି ନେବାକୁ ଆରମ୍ଭ କର କେତେ ମୌଳିକ ପରିବର୍ତ୍ତନ ଅଟେ, ଯାହାକି ଆମେ ଆମ ଜୀବନରେ ନେଇପାରିବା। ମୁଁ କହିବାର ଅର୍ଥ, ଯେବେ ଈଶ୍ୱର କହିଲେ ମୁଁ ତୁମ ସମ୍ମୁଖରେ ଜୀବନ ମୃତ୍ୟୁକୁ ରଖିଅଛି, ଦୟାକରି ଜୀବନକୁ ବାଛ, ଯାହାଦ୍ୱାରା ତୁମେ ଓ ତୁମର ବଂଶଧର ସେଥିରେ ବଞ୍ଚିବ, ଏବଂ ସେ କହିବାର ଅର୍ଥ ନିଶ୍ୱାସ ପ୍ରଶ୍ୱାସ ନୁହେଁ, ତାଙ୍କର ଅର୍ଥ ହେଲା ବଞ୍ଚିବା। ତାହାର କହିବାର ଅର୍ଥ ଈଶ୍ୱରଙ୍କୁ ଜାଣିଥିବାର ଜୀବନ, କାରଣ ଆମେ ଯେଉଁ ନିଷ୍ପତ୍ତି ନେଉ, ଆମେ ଯେଉଁ ସବୁ ପ୍ରତ୍ୟେକ ନିଷ୍ପତ୍ତି ନେଉ, ତାହା ଆମ ପିଲାମାନଙ୍କୁ ପ୍ରଭାବିତ କରେ। ମୋ ଜେଜେବାପାଙ୍କର ନିଷ୍ପତ୍ତି ମୋ ବାପାଙ୍କୁ ପ୍ରଭାବିତ କରିଥିଲା, ମୋ ବାପାଙ୍କର ମୋତେ ପ୍ରଭାବିତ କରିଥିଲା। ମୋ ଜୀବନର କେତେକ ମୁହୂର୍ତ୍ତରେ ହୋଇଥିଲା ମୁଁ ଉତ୍ତମ ନିଷ୍ପତ୍ତି ନେବାକୁ ଆରମ୍ଭ କଲି। ବର୍ତ୍ତମାନ ମୋ ପିଲାଙ୍କର ଏକ ଉତ୍ତମ ଜୀବନଶୈଳୀ ଅଛି, ଯାହାକି ମୋର ପିଲାବେଳର ଅବସ୍ଥାଠାରୁ ଭଲ ଅଟେ, ଏବଂ ସେମାନଙ୍କ ପିଲାମାନେ ମଧ୍ୟ ସେମାନଙ୍କ ଠାରୁ ବହୁତ ଉଚ୍ଚରେ ଅଛନ୍ତି, ଯାହାକି ମୋ ପିଲାବେଳର ଅବସ୍ଥାଠାରୁ ବହୁତ ଭଲ ଅଟେ, ଏବଂ ସେମାନଙ୍କ ପିଲାମାନେ ମଧ୍ୟ ଆହୁରି ଭଲରେ ଅଛନ୍ତି। ମୋ ବାପାଙ୍କର ଜୀବନଶୈଳୀ ମୋତେ ପ୍ରଭାବିତ କରିଥିଲା, ମୋ ଜୀବନର କେତେକ ମୁହୂର୍ତ୍ତରେ ହୋଇଥିଲା। ମୋର ପିଲାମାନେ ଏବେ ବହୁତ ଭଲରେ ଅଛନ୍ତି, ଯାହା ମୁଁ ମୋର 50 ବର୍ଷ ମଧ୍ୟରେ ମଧ୍ୟ ଜାଣିନଥିଲି, ତାହା ସେମାନେ ସଣ୍ଡେ ସ୍କୁଲ ସାରା ଜୀବନ ପାଇଁ ଶିଖିଛନ୍ତି। ତେଣୁ ତୁମେ ଯେଉଁ ସବୁ ପ୍ରତ୍ୟେକ ନିଷ୍ପତ୍ତି ନେଉଥାଅ, ତୁମେ ଆଜି ରାତିରେ ଏଠାରେ ରହିବ ବୋଲି ନିଷ୍ପତ୍ତି ନେଇଥିଲ, ତାହା ତୁମ ପରିବାରକୁ ପ୍ରଭାବିତ କରିବ କି? ଯେଉଁମାନେ ଟିଭି ମାଧ୍ୟମରେ ଆଜି ଏଠି ଶୁଣୁଛନ୍ତି, ମୁଁ କହିବାର ଅର୍ଥ ଗୁରୁତର ରୂପେ ଏହାକୁ ଗ୍ରହଣ କରୁଛନ୍ତି, ଏହା ତୁମ ପରିବାରକୁ ପ୍ରଭାବିତ କରିବ। ଲୋକମାନଙ୍କର ଜୀବନ ମଧ୍ୟରେ ଏ ପ୍ରକାର ଘଟୁଥିବାର ଆମେ ଦେଖିଛୁ।